ആകാശവാണി. ସମ୍ବାଦ ପଢୁଛନ୍ତି ସୁବାସ ଚନ୍ଦ୍ର ଶତପଥୀ. ମୁଖ୍ୟ ସମ୍ବାଦ, ଇସ୍ଲାମିକ ରିପବ୍ଲିକ୍ ଅଫ୍ ଇରାନ୍କୁ ଆଜି ଗସ୍ତ କରିବେ ଉପରାଷ୍ଟ୍ରପତି ଜଗଦୀପ ଧନକଡ଼. ଓଡ଼ିଶାର କନ୍ଧମାଳ ଲୋକସଭା ଆସନ ଅନ୍ତର୍ଗତ କଣ୍ଟାମାଳ ବିଧାନସଭାର ଦୁଇଟି ବୁଥ୍ରେ ଆସନ୍ତାକାଲି ପୁନଃ ମତଦାନ. ଦେଶର ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ପାଇଁ ଆସନ୍ତାକାଲି ସନ୍ଧ୍ୟାରେ ଶେଷ ହେବ ପ୍ରଚାର. ଭିଏତନାମର ସାଧାରଣ ସୁରକ୍ଷା ମନ୍ତ୍ରୀ ଲାନ୍ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି ଭାବେ ମନୋନୀତ ଏବଂ ବଙ୍ଗୋପସାଗରରେ ସକ୍ରିୟ ଥିବା ଘୂର୍ଣ୍ଣିବଳୟ ଲଘୁଚାପରେ ପରିବର୍ତ୍ତିତ. ଆସନ୍ତାକାଲିଠାରୁ 25 ତାରିଖ ପର୍ଯ୍ୟନ୍ତ ସମୁଦ୍ର ଭିତରକୁ ନ ଯିବାକୁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ. ଉପରାଷ୍ଟ୍ରପତି ଜଗଦୀପ ଧନକଡ଼ ଆଜି ଇସ୍ଲାମିକ ରିପବ୍ଲିକ୍ ଅଫ୍ ଇରାନ୍ ଗସ୍ତରେ ଯାଉଛନ୍ତି. ଗତ 19 ତାରିଖରେ ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିବା ଇରାନ୍ ରାଷ୍ଟ୍ରପତି ଡକ୍ଟର ସୟଦ ଇବ୍ରାହିମ୍ ରାଇସି, ବୈଦେଶିକ ମନ୍ତ୍ରୀ ଡକ୍ଟର ହୁସେନ ଅମିର ଅବଦୁଲିଆନି ଏବଂ ଅନ୍ୟ ଅଧିକାରୀଙ୍କ ଦୁଃଖଦ ବିୟୋଗରେ ଆୟୋଜିତ ହେବାକୁ ଥିବା ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ସେ ଏହି ଗସ୍ତରେ ଯାଉଛନ୍ତି. ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଦୁଃଖଦ ସମୟରେ ଇରାନ୍ ସରକାର ଏବଂ ସେଠାକାର ଜନସାଧାରଣଙ୍କୁ ସମବେଦନା ଜଣାଇଛନ୍ତି. ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଗତକାଲି ନୂଆଦିଲ୍ଲୀସ୍ଥିତ ଇରାନ୍ ଦୂତାବାସ ପରିଦର୍ଶନ କରି ଭାରତ ପକ୍ଷରୁ ସମବେଦନା ଜ୍ଞାପନ କରିଛନ୍ତି. ଓଡ଼ିଶାର କନ୍ଧମାଳ ଲୋକସଭା ଆସନ ଅନ୍ତର୍ଗତ କଣ୍ଟାମାଳ ବିଧାନସଭାର ଦୁଇଟି ବୁଥ୍ରେ ଆସନ୍ତାକାଲି ମତଦାନ ହେବ ବୋଲି ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ସୂତ୍ରରୁ ଜଣାପଡ଼ିଛି. କଣ୍ଟାମାଳର 26 ନମ୍ଘର ବୁଥ୍ ଏବଂ 28 ନମ୍ଘର ବୁଥ୍ରେ ସକାଳ 7ଟାରୁ ଅପରାହ୍ନ 4ଟା ପର୍ଯ୍ୟନ୍ତ ମତଦାନ ହେବ. ସୂଚନାଯୋଗ୍ୟ, ଗତ 20 ତାରିଖରେ ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହୋଇଥିଲା. ଏହି ବୁଥ୍ ଦୁଇଟିରେ ଜବରଦଖଲ ଅଭିଯୋଗ ହେବାରୁ ଏଠାରେ ପୁନଃ ମତ ଗ୍ରହଣ କରିବାକୁ ନିର୍ବାଚନ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି. ଦେଶରେ ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଗ୍ରହଣ ଆସନ୍ତା 25 ତାରିଖ ଶନିବାର ଦିନ ଅନୁଷ୍ଠିତ ହେବ. ଏହି ପର୍ଯ୍ୟାୟରେ 6ଟି ରାଜ୍ୟ ଏବଂ 2ଟି କେନ୍ଦ୍ରଶାସିତ ଅଞ୍ଚଳର 58ଟି ଲୋକସଭା ଆସନ ପାଇଁ ମତଦାନ ହେବ. ସେଥିମଧ୍ୟରେ ଦିଲ୍ଲୀର ସମସ୍ତ 7ଟି ଲୋକସଭା ଆସନ ଏବଂ ହରିୟାଣାର 10ଟି ଲୋକସଭା ଆସନ ରହିଛି. ଏହି ପର୍ଯ୍ୟାୟରେ ଓଡ଼ିଶାର 6ଟି ଲୋକସଭା ଆସନ ଏବଂ ଏହା ଅନ୍ତର୍ଗତ ବିଧାନସଭା ନିର୍ବାଚନ ମଣ୍ଡଳୀଗୁଡ଼ିକ ପାଇଁ ମତଦାନ କରାଯିବ। ଏହି ପର୍ଯ୍ୟାୟ ପାଇଁ ଆସନ୍ତାକାଲି ସନ୍ଧ୍ୟାରେ ପ୍ରଚାର ଶେଷ ହେବ। ଚଳିତ ଲୋକସଭା ନିର୍ବାଚନରେ ଓଡ଼ିଶାର ଯଦି କୌଣସି ଏକ ନିର୍ବାଚନ ମଣ୍ଡଳୀକୁ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଥାଏ ତାହା ହେଉଛି ସମ୍ବଲପୁର ନିର୍ବାଚନ ମଣ୍ଡଳୀ। ସମ୍ବଲପୁର ନିର୍ବାଚନ ମଣ୍ଡଳୀରେ ରାଜ୍ୟର 2 ଜଣ ତୁଙ୍ଗ ରାଜନୈତିକ ନେତା ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସେମାନେ ହେଉଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ। ଶ୍ରୀ ପ୍ରଧାନ ବିଜେପିରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବେଳେ ଶ୍ରୀ ଦାସ ବିଜେଡିରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଶାସକ ବିଜେଡି ପ୍ରଣବ ପ୍ରକାଶ ଦାସଙ୍କୁ ସମ୍ବଲପୁରରୁ ଛିଡ଼ା କରାଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଥିଲା। ସମ୍ବଲପୁର ନିର୍ବାଚନ ମଣ୍ଡଳୀ ପଶ୍ଚିମ ଓଡ଼ିଶା ରାଜନୀତିରେ ସର୍ବଦା କେନ୍ଦ୍ରସ୍ଥଳୀ ଭାବେ ବିବେଚିତ ହୋଇଆସିଛି। ପୂର୍ବରୁ କୌଣସି ରାଜନୈତିକ ଦଳ ପକ୍ଷରୁ ଏଭଳି ପ୍ରୟୋଗ କରାଯାଇ ନଥିଲା। ଉପକୂଳ ଓଡ଼ିଶାର ଯାଜପୁରରୁ 3 ଥର ବିଧାୟକ ଥିବା ପ୍ରଣବ ପ୍ରକାଶ ଦାସ ବିଜେଡିରେ ଦ୍ୱିତୀୟ ସ୍ଥାନରେ ଥିବାର କୁହାଯାଉଛି। ତାଙ୍କ ସମ୍ମୁଖରେ ଥିବା ଏହି ଚ୍ୟାଲେଞ୍ଜକୁ ସେ ସାଦରରେ ଗ୍ରହଣ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିପକ୍ଷରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଆଗେଇ ଆସିଛନ୍ତି। ବିଜେପି ଆମ୍ ଆଦମୀ ପାର୍ଟି ଏବଂ ଦିଲ୍ଲୀ ଜନସାଧାରଣଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର କରୁଛି ବୋଲି ଆପ୍ର ବରିଷ୍ଠ ନେତା ଆତିଶି କହିଛନ୍ତି। ନୂଆଦିଲ୍ଲୀଠାରେ ସାମ୍ବାଦିକମାନଙ୍କୁ ସମ୍ବୋଧନ କରି ସେ କହିଛନ୍ତି ବିଜେପିର ଅସହଯୋଗ ଯୋଗୁଁ ଦିଲ୍ଲୀ ମହାନଗରରେ ଜଳ ସଙ୍କଟ ସମସ୍ୟା ସୃଷ୍ଟି ହେଉଛି। ଯମୁନା ନଦୀରୁ ଦିଲ୍ଲୀକୁ ଆସୁଥିବା ଜଳପ୍ରବାହକୁ ହରିୟାଣାର ବିଜେପି ସରକାର ବନ୍ଦ କରିଦେଇଥିବାରୁ ନଦୀରେ ଜଳପ୍ରବାହ ବହୁ ପରିମାଣରେ ହ୍ରାସ ପାଇଛି ବୋଲି ଆତିଶି ଅଭିଯୋଗ କରିଛନ୍ତି। କଂଗ୍ରେସର ବରିଷ୍ଠ ନେତା ତଥା ସାଂସଦ ଶଶି ଥରୁର୍ ଚଳିତ ଲୋକସଭା ନିର୍ବାଚନରେ ବହୁ ଆସନରେ ବିଜୟୀ ହେବା ନେଇ ବିଜେପିର ଦାବିକୁ ହାସ୍ୟାସ୍ପଦ ବୋଲି କହିଛନ୍ତି। ନୂଆଦିଲ୍ଲୀଠାରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ସେ କହିଛନ୍ତି 2019 ମସିହାରେ ବିଜେପି ପାଇଥିବା ଜନମତର ଏଥର ପୁନରାବୃତ୍ତି ହେବ ନାହିଁ। ବହୁ ଆସନରେ କଂଗ୍ରେସ ଏବଂ ଇଣ୍ଡି ମେଣ୍ଟର ପ୍ରାର୍ଥୀ ବିଜୟୀ ହେବେ ବୋଲି ଶ୍ରୀ ଥରୁର୍ କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଭିଏତନାମର ସାଧାରଣ ସୁରକ୍ଷା ମନ୍ତ୍ରୀ ଲାନ୍ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି ହେବେ। ଜାତୀୟ ସଂସଦର ହାନୋଇସ୍ଥିତ ମୁଖ୍ୟାଳୟରେ ଆଜି ଅନୁଷ୍ଠିତ ବୈଠକରେ ଏହି ନିଷ୍ପଭି ନିଆଯାଇଛି। ପୂର୍ବତନ ରାଷ୍ଟ୍ରପତି ଭୋ ଭାନ୍ ଥୁଅଙ୍ଗ ଦୁର୍ନୀତି ଅଭିଯୋଗରେ ଇସ୍ତଫା ଦେବାର ଦୁଇ ମାସ ପରେ ଏହି ନିଷ୍ପଭି ନିଆଯାଇଛି। ଗତ 18 ମାସରୁ କମ୍ ସମୟ ମଧ୍ୟରେ ଲାନ୍ ଭିଏତନାମର ତୃତୀୟ ରାଷ୍ଟ୍ରପତି ଭାବେ ମନୋନୀତ ହୋଇଛନ୍ତି। ଆଭ୍ୟନ୍ତରୀଣ ସୁରକ୍ଷା ତଥା ବିଦ୍ରୋହୀଙ୍କୁ ଦମନ କରିବାରେ ଲାନ୍ଙ୍କର ସେଠାରେ ସୁନାମ ରହିଛି। ଗାଜାକୁ ଚିକିତ୍ସା ସାମଗ୍ରୀ ଯୋଗାଇବା ଉପରେ ଥିବା ଅବରୋଧକୁ ହଟାଇବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ଟେଡ୍ରସ୍ ଆଧାନମ୍ ଘେବ୍ରିୟସସ୍ ଇସ୍ରାଏଲ୍କୁ କହିଛନ୍ତି। ସେ ଅନୁରୋଧ କରି କହିଛନ୍ତି ଯେ ଗାଜାରେ ଏବେ 700 ଗୁରୁତର ଅସୁସ୍ଥ ରୋଗୀ ଜୀବନ ରକ୍ଷାକାରୀ ଔଷଧ ପାଇଁ ପ୍ରତୀକ୍ଷା କରିଛନ୍ତି। ଜେନିଭାଠାରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରି ସେ କହିଛନ୍ତି ଇଜିପ୍ଟରୁ ଗାଜାକୁ ସଡ଼କ ପଥରେ ଯୋଗାଯୋଗ ଦୁଇ ସପ୍ତାହ ପାଇଁ ବନ୍ଦ ରହିଛି, ଫଳରେ ଗାଜାକୁ ଜରୁରୀକାଳୀନ ଔଷଧ ସାମଗ୍ରୀ ଯୋଗାଣ ବନ୍ଦ ହୋଇଯାଇଛି। ଏହି ସ୍ଥିତିକୁ ବିପର୍ଯ୍ୟୟଜନକ ବୋଲି ଶ୍ରୀ ଟେଡ୍ରସ୍ କହିବା ସହ ଗାଜାର ଡାକ୍ତରଖାନା ନିକଟରେ ଯୁଦ୍ଧର ବାତାବରଣ ସୃଷ୍ଟି ହେବା ଯୋଗୁଁ ସ୍ୱାସ୍ଥ୍ୟସେବା ବାଧାପ୍ରାପ୍ତ ହୋଇଛି। ଉତ୍ତର ଗାଜା ଅଞ୍ଚଳରେ ଦୁଇଟି ଡାକ୍ତରଖାନା କାର୍ଯ୍ୟକ୍ଷମ ରହିଥିବା ଯୋଗୁଁ ସେଠାରେ ରୋଗୀଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଣ ସୁନିଶ୍ଚିତ କରିବା ଜରୁରୀ ହୋଇପଡ଼ିଛି। ତେବେ ଗାଜାକୁ ସହାୟତା ନ ଆସିଲେ ଜାତିସଂଘର ସ୍ୱାସ୍ଥ୍ୟସେବା ଯୋଗାଣ ସଂସ୍ଥା ଦ୍ୱାରା ଜୀବନ ରକ୍ଷାକାରୀ ଔଷଧ ଯୋଗାଇବା ସମ୍ଭବ ହେବ ନାହିଁ ବୋଲି ସେ କହିଛନ୍ତି। ପୁନେର ଇନ୍ଦୁପୁର ତହସିଲ ଅନ୍ତର୍ଗତ ଉଜ୍ଜୟିନୀ ଡ୍ୟାମ୍ରେ ଏକ ଡଙ୍ଗା ବୁଡ଼ି 7 ଜଣ ନିଖୋଜ ଥିବା ଜଣାପଡ଼ିଛି। ଡଙ୍ଗାରେ ଯାଉଥିବା 8 ଜଣଙ୍କ ମଧ୍ୟରୁ ଜଣେ ସୁରକ୍ଷିତ ଭାବେ କୂଳରେ ପହଞ୍ଚ ସ୍ଥାନୀୟ ଲୋକଙ୍କୁ ଖବର ଦେଇଥିଲେ। ନିଖୋଜ ବ୍ୟକ୍ତିଙ୍କୁ ଉଦ୍ଧାର କରିବା ପାଇଁ ଏନ୍ଡିଆର୍ଏଫ୍ ଟିମ୍ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଛି। ଡଙ୍ଗାଟି ଇନ୍ଦୁପୁର ତହସିଲ କଳାସିରୁ ବାହାରି ସୋଲାପୁର ଜିଲ୍ଲାର କରମାଳା ତହସିଲ ଅନ୍ତର୍ଗତ କୁଗାଓଁକୁ ଯାଉଥିବା ବେଳେ ପ୍ରବଳ ଝଡ଼ପବନ ଯୋଗୁଁ ଓଲଟି ପଡ଼ିଥିଲା। ସେହି ଡଙ୍ଗାଟିରେ 4 ଜଣ ପୁରୁଷ, 2 ଜଣ ମହିଳା ଏବଂ 2 ଜଣ ନାବାଳିକା ଥିଲେ। ମହାରାଷ୍ଟ୍ରର ଘଟକୋପରଠାରେ ଘଟିଥିବା ବିଜ୍ଞାପନ ହୋର୍ଡିଂ ଦୁର୍ଘଟଣାର ତଦନ୍ତ ପାଇଁ ମୁମ୍ବାଇ କ୍ରାଇମ୍ବ୍ରାଞ୍ଚ ଏକ ସ୍ୱତନ୍ତ୍ର ଯାଞ୍ଚ ଦଳ ଗଠନ କରିଛି। 6 ଜଣ ଅଧିକାରୀଙ୍କୁ ନେଇ ଗଠିତ ଏହି ଦଳ ଇତିମଧ୍ୟରେ କମ୍ପାନୀର ମାଲିକ ଭବେଶ ଭିଡ଼େଙ୍କ ବାସଭବନ ଖାନତଲାସ କରିଛି। ସୂଚନାଯୋଗ୍ୟ ଗତ 13 ତାରିଖରେ ପ୍ରବଳ ଘୂର୍ଣ୍ଣିଝଡ଼ ଯୋଗୁଁ ଘଟକୋପରଠାରେ ଏହି ବିଜ୍ଞାପନ ହୋର୍ଡିଂ ଭୁଶୁଡ଼ି ପଡ଼ିବାରୁ 17 ଜଣ ଲୋକଙ୍କର ମୃତ୍ୟୁ ହୋଇଥିବାବେଳେ 75 ଜଣ ଆହତ ହୋଇଥିଲେ। ଆଇପିଏଲ୍ କ୍ରିକେଟ୍ରେ ଆଜି ରାଜସ୍ଥାନ ରୟାଲ୍ସ ଏବଂ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ପ୍ରଥମ ଏଲିମିନେଟର ମ୍ୟାଚ୍ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ଖେଳାଯିବ। ଏହି ମ୍ୟାଚ୍ର ବିଜେତା ଆସନ୍ତା ଶୁକ୍ରବାର ଅନୁଷ୍ଠିତ ହେବାକୁ ଥିବା ଦ୍ୱିତୀୟ କ୍ୱାଲିଫାୟର୍ ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦକୁ ଭେଟିବ। ରବିବାର ଦିନ ଫାଇନାଲ୍ ମ୍ୟାଚ୍ ଖେଳାଯିବ। ବଙ୍ଗୋପସାଗରରେ ସକ୍ରିୟ ଥିବା ଘୂର୍ଣ୍ଣିବଳୟ ଆଜି ଲଘୁଚାପର ରୂପ ନେଇଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏହାର ପ୍ରଭାବରେ ଦକ୍ଷିଣ ପଶ୍ଚିମ ପାର୍ଶ୍ୱବର୍ତ୍ତୀ ପଶ୍ଚିମ କେନ୍ଦ୍ରୀୟ ଏବଂ ତତ୍ସଂଲଗ୍ନ ଉତ୍ତର ତାମିଲନାଡୁ, ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା କ୍ରମଶଃ ଉତ୍ତର ପୂର୍ବ ଦିଗରେ ଗତି କରିବ। ଏହା ଅଧିକ ଘନୀଭୂତ ହୋଇ 24 ତାରିଖ ସକାଳେ ଅବପାତର ରୂପ ନେବ ବୋଲି ପାଣିପାଗ କେନ୍ଦ୍ର କହିଛି। ପରବର୍ତ୍ତୀ ସମୟରେ ଉତ୍ତର ପୂର୍ବ ଦିଗରେ ଗତି କରିବାର ସମ୍ଭାବନା ରହିଛି। ସମୁଦ୍ର ଅଶାନ୍ତ ରହୁଥିବାରୁ ଆସନ୍ତାକାଲିଠାରୁ 25 ତାରିଖ ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ନ ଯିବାକୁ ମତ୍ସ୍ୟଜୀବୀଙ୍କୁ କୁହାଯାଇଛି। ଆସନ୍ତା 2-3 ଦିନ ପର୍ଯ୍ୟନ୍ତ କେରଳ, ତାମିଲନାଡୁ, ପୁଡୁଚେରୀ, ମାହେ, କରାଇକାଲା ଏବଂ କର୍ଣ୍ଣାଟକର କେତେକ ଅଞ୍ଚଳରେ ଅତି ପ୍ରବଳ ବର୍ଷା ହୋଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି। ଇସ୍ଲାମିକ ରିପବ୍ଲିକ୍ ଅଫ୍ ଇରାନ୍କୁ ଆଜି ଗସ୍ତ କରିବେ ଉପରାଷ୍ଟ୍ରପତି ଜଗଦୀପ ଧନକଡ଼। ଓଡ଼ିଶାର କନ୍ଧମାଳ ଲୋକସଭା ଆସନ ଅନ୍ତର୍ଗତ କଣ୍ଟାମାଳ ବିଧାନସଭାର 2ଟି ବୁଥ୍ରେ ଆସନ୍ତାକାଲି ପୁନଃ ମତଦାନ। ଦେଶର ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ପାଇଁ ଆସନ୍ତାକାଲି ସନ୍ଧ୍ୟାରେ ଶେଷ ହେବ ପ୍ରଚାର। ଏବଂ ବଙ୍ଗୋପସାଗରରେ ସକ୍ରିୟ ଥିବା ଘୂର୍ଣ୍ଣିବଳୟ ଲଘୁଚାପରେ ପରିବର୍ତ୍ତିତ, ଆସନ୍ତାକାଲିଠାରୁ 25 ତାରିଖ ପର୍ଯ୍ୟନ୍ତ ସମୁଦ୍ର ଭିତରକୁ ନ ଯିବାକୁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ। ସମ୍ବାଦ ଶେଷ ହେଲା।